ନମସ୍କାର, ମୁଁ ଲିକୁ କହୁଛି। ଯେପରି ଆଦର୍ଶରେ ତୁମେ ବିଶ୍ୱାସ ସ୍ଥାପନ କରିବ, ତୁମର ସ୍ୱଭାବ ମଧ୍ୟ ସେହି ଭାବରେ ଗଠିତ ହେବ, ଆଉ ତୁମର ଦର୍ଶନ ମଧ୍ୟ ତଦ୍ରୂପ ହେବ। ବିଶ୍ୱାସକୁ ଅନୁସରଣ କର, ଭଲ ପାଅ, ତୁମର ମଧ୍ୟ ବିଶ୍ୱାସ ଆସିବ। ମୋର ବିଶ୍ୱାସ ନାହିଁ, ଏହି ଭାବରେ ଅନୁସରଣରେ ମଣିଷ ହୀନ ବିଶ୍ୱାସ ହୋଇପଡ଼େ। ବିଶ୍ୱାସ ନାହିଁ, ଏଭଳି ମଣିଷ ନାହିଁ, ମଣିଷ ନାହିଁ ଯାହାର ବିଶ୍ୱାସ ଯେତେ ଗଭୀର ରହେ ସେତେ ଉଚ୍ଚ ତାହାର ମନ, ସେତେ ଉଚ୍ଚ ଜୀବନରେ ସେତେ ଗଭୀର। ଯେ ସତରେ ବିଶ୍ୱାସୀ ଓ ସତ ସତ ହେବି, ଆଉ ଅତି ଆଉ ଅସତରେ ବିଶ୍ୱାସ ଅତ୍ୟନ୍ତ ହୋଇପଡ଼ନ୍ତି। ବିଶ୍ୱାସ ବିରୋଧ ଭାବ ଦ୍ୱାରା ଆକ୍ରାନ୍ତ ହେଲେ ହିଁ ସନ୍ଦେହ ଆସେ। ବିଶ୍ୱାସ ଓ ସନ୍ଦେହ ଦ୍ୱାରା ଅଭିଭୂତ ହେଲେ ମନ ଯେତେବେଳେ ତାହା ସମର୍ଥନ କରେ ସେତେବେଳେ ହିଁ ଅବସାଦ ଆସେ। ପ୍ରତିକୂଳ ଯୁକ୍ତି ତ୍ୟାଗ କରି ବିଶ୍ୱାସର ଅନୁକୂଳ ଯୁକ୍ତି ଶ୍ରବଣ ଓ ମନରେ ସନ୍ଦେହ ଦୂରଭୂତ ହୁଏ, ଅବସାଦ ରହେ ନାହିଁ। ବିଶ୍ୱାସ ପାଚିଗଲେ କୌଣସି ବିରୋଧ ଭାବ ହିଁ ତାହାକୁ ତଳାଇ ପାରିବ ନାହିଁ। ପ୍ରକୃତ ବିଶ୍ୱାସର ସନ୍ଦେହ ବା କାରଣ କରିବ, ଅବସାଦ ନ କଣ କରିବ। ସନ୍ଦେହକୁ ପ୍ରଶ୍ରୟ ଦେଲେ ସେ ଘୃଣାବାକ କରି ମନକୁ ଆକ୍ରମଣ କରେ, ଶେଷରେ ଅବିଶ୍ୱାସ ରୂପ ଜୀର୍ଣ୍ଣତାର ଚରମ ମଳିନ ଦୋଷ ପ୍ରାପ୍ତ ହୁଏ। ସନ୍ଦେହର ନିରାକରଣ କରି ବିଶ୍ୱାସର ସ୍ଥାପନା କରିବା ହିଁ ଜ୍ଞାନ ପ୍ରାପ୍ତି। ତୁମେ ଯଦି ପକ୍କା ବିଶ୍ୱାସୀ ହୁଅ, ବିଶ୍ୱାସ ଅନୁଯାୟୀ ଭାବ ଛଡା ଜଗତରେ କୌଣସି ବିରୋଧ ଭାବ କୌଣସି ମନ୍ତ୍ର